ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ନବନିଯୁକ୍ତ 284 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ନିଯୁକ୍ତିପତ୍ର ବଣ୍ଟନ କରିବେ। ନିଯୁକ୍ତିପତ୍ର ପାଇବାକୁ ଥିବା ପ୍ରାର୍ଥୀ ଶକ୍ତି ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଓଡ଼ିଶା ଖଣି ନିଗମ ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟର 1,20,000 ମହିଳା ହିତାଧିକାରୀ ଗତକାଲି ସୁଦ୍ଧା ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବାରିପଦାଠାରେ ଆସନ୍ତାକାଲି 35 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରିବେ। ଯୋଜନାର ଅଫିସିଆଲ୍ ୱେବ୍ସାଇଟ୍ କିମ୍ବା ଅଫିସିଆଲ୍ ସୋସିଆଲ୍ ମିଡିଆକୁ ଅନୁସରଣ କରିବା ସହ ଟୋଲ୍ ଫ୍ରି ନମ୍ଘର 1-4-6-7-8 ଡାଏଲ୍ କରି ଯୋଜନା ସମ୍ଭନ୍ଧୀୟ ସମସ୍ତ ଅପ୍ଡେଟ୍ ହିତାଧିକାରୀ ପାଇପାରିବେ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କୁହାଯାଇଛି। ଶିକ୍ଷାକୁ ସମାବେଶୀ କରିବା ଏବଂ ପାଠ୍ୟପୁସ୍ତକର ସୁଲଭ ଯୋଗାଣ ଲକ୍ଷ୍ୟରେ ଗତକାଲି କେନ୍ଦ୍ର ସରକାର ଏବଂ ଇ କମର୍ସ ପ୍ଲାଟଫର୍ମ ଆମାଜନ୍ ସେଲର୍ସ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ଇ କମର୍ସ ପ୍ଲାଟଫର୍ମ ମୁଦ୍ରିତ ମୂଲ୍ୟରେ ମୂଳ ଏନ୍ସିଆର୍ଟି ପାଠ୍ୟପୁସ୍ତକର ବଜାର ଉପଲବ୍ଧତାକୁ ସୁନିଶ୍ଚିତ କରିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆସନ୍ତା ଶିକ୍ଷାବର୍ଷରେ ଏନ୍ସିଆର୍ଟି ପୁସ୍ତକ ପ୍ରକାଶନ 3 ଗୁଣା ବୃଦ୍ଧି କରି 15 କୋଟିରେ ପହଞ୍ଚାଇବାକୁ ବିଚାର କରାଯାଉଛି। ପ୍ରଥମଥର ପାଇଁ ହୋଇଥିବା ଏଭଳି ବୁଝାମଣାପତ୍ର ଦ୍ୱାରା ଦେଶରେ ପ୍ରାୟ 20,000 ପିନ୍କୋଡ୍ରେ ପୁସ୍ତକ ଉପଲବ୍ଧ ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ, ହବିଶାଳୀଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ଅଭଡ଼ା ଯୋଜନା ଅଧୀନରେ ଶ୍ରୀମନ୍ଦିର ନାଟ୍ୟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବା ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟରେ ନିର୍ମାଣ ହେବାକୁ ଥିବା ଜାତୀୟ ଜଳପଥ 5 କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଭାରତୀୟ ଅନ୍ତର୍ଦ୍ଦେଶୀୟ ଜଳପଥ ପ୍ରାଧିକରଣ ପକ୍ଷରୁ ଗତକାଲି ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ଧାମରାରୁ ପାରାଦୀପ ଏବଂ ତାଳଚେରରୁ ମଙ୍ଗଳାଗଦୀ ପର୍ଯ୍ୟନ୍ତ ଜାହାଜ ଚଳାଚଳର ବ୍ୟବସ୍ଥା କରାଯିବ ବୋଲି ବୈଠକରୁ ଜଣାପଡ଼ିଛି। 3 ପର୍ଯ୍ୟାୟରେ 588 କିଲୋମିଟର ଜଳପଥ ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ତାଳଚେରରୁ ମଙ୍ଗଳାଗଦୀ, ଦ୍ୱିତୀୟ ପର୍ଯ୍ୟାୟରେ ଧାମରାରୁ ପାରାଦୀପ ଏବଂ ତୃତୀୟ ପର୍ଯ୍ୟାୟରେ ଚାରବାଟିଆରୁ ଗିୟନଖଲି ପର୍ଯ୍ୟନ୍ତ ଜଳପଥ ଉନ୍ନତିକରଣ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜଳଭଣ୍ଡାରଗୁଡ଼ିକରେ ଅଧିକ ଜଳ ସଂରକ୍ଷଣ ଲକ୍ଷ୍ୟରେ ସ୍ୱୟଂଚାଳିତ ହାଇଡ୍ରୋଲିକ୍ ଗେଟ୍ ଲଗାଇବାକୁ ରାଜ୍ୟ ଜଳସମ୍ପଦ ବିଭାଗ ନିଷ୍ପତ୍ତି ନେଇଛି। ଆସନ୍ତା 3 ପାଇଁ ଏ ବାବଦରେ 249,60,00,000 ଟଙ୍କାର ବ୍ୟୟ ଅଟକଳ ହୋଇଥିବା ବିଭାଗ ପକ୍ଷରୁ ପ୍ରକାଶିତ ସଂକଳ୍ପପତ୍ରରେ ଦର୍ଶାଯାଇଛି। ଜଳଭଣ୍ଡାରର ସମ୍ପୂର୍ଣ୍ଣ ଜଳଧାରଣ କ୍ଷମତା ଏବଂ ସର୍ବାଧିକ ଜଳସ୍ତର ମଧ୍ୟରେ ଥିବା ପାର୍ଥକ୍ୟକୁ ଦୃଷ୍ଟିରେ ରଖି ଅତିରିକ୍ତ ଜଳ ସଂରକ୍ଷଣ ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପାନୀୟ ଜଳ, ଜଳସେଚନ ପରିସୀମା ବୃଦ୍ଧି ଏବଂ ଶିଳ୍ପକ୍ଷେତ୍ର ପାଇଁ ଅତିରିକ୍ତ ସଂରକ୍ଷିତ ଜଳ ବ୍ୟବହାର କରାଯାଇପାରିବ ବୋଲି ବିଭାଗ କହିଛି। ରାଜ୍ୟରେ ଜଳବିଦ୍ୟୁତ୍ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଉଛି। ପରିବେଶ ଉପଯୋଗୀ ବିଦ୍ୟୁତ୍ ଉତ୍ପାଦନକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଜଳ, ବାୟୁ ଏବଂ ସୌରବିଦ୍ୟୁତ୍ ପ୍ରକଳ୍ପକୁ ପ୍ରାଧାନ୍ୟ ଦିଆଯିବ। କଳାହାଣ୍ଡି ଏବଂ ମାଲକାନଗିରିରେ ଜଳବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓଏଚ୍ପିସି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଶକ୍ତି କ୍ଷେତ୍ରରେ ସ୍ଥାୟୀ ପ୍ରଗତି ଏବଂ ସବୁଜ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର କାର୍ଯ୍ୟକାରୀ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ସୁଶାନ୍ତ କୁମାର ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି। ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟ ସୂଚନା ଆୟୁକ୍ତ ଜଳଦ କୁମାର ତ୍ରିପାଠୀ ଗତ 4 ଅବସର ଗ୍ରହଣ କରିଛନ୍ତି। ନୂତନ ମୁଖ୍ୟ ସୂଚନା ଆୟୁକ୍ତ ନିଯୁକ୍ତ ହେବା ପର୍ଯ୍ୟନ୍ତ ଶ୍ରୀ ମହାନ୍ତି ଏହି ଦାୟିତ୍ୱ ନିର୍ବାହ କରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ବରଗଡ଼ ଜିଲ୍ଲା ପାଇକମାଳ ତହସିଲ ଅନ୍ତର୍ଗତ 10 ଗାଁକୁ ଜଙ୍ଗଲ ଅଧିକାର ଆଇନ ଅନୁସାରେ ସାମୁହିକ ପଟ୍ଟା ବଣ୍ଟନ କରାଯାଇଛି। ଜଙ୍ଗଲ ଜମିର ବିକାଶ ସହିତ ସାମୁହିକ ବ୍ୟବହାର ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପଦ୍ମପୁର ତହସିଲ ଅଧୀନରେ ଥିବା 11 ଗ୍ରାମକୁ ମଧ୍ୟ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି। ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା 10 ଖୋଲାଯିବ। ପର୍ଯ୍ୟଟକଙ୍କ ପାଇଁ ଚଳିତ ବର୍ଷ ଦୁଃସାହସିକ କ୍ରୀଡ଼ା, ଜଙ୍ଗଲ ସଫାରୀ, ମାଉଣ୍ଟେନ୍ ସାଇକ୍ଲିଂ ଭଳି ନୂତନ କ୍ରୀଡ଼ାକୁ ସାମିଲ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ 35ତମ ପୂର୍ବାଞ୍ଚଳ ଜୁନିୟର ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ ଗତକାଲିଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ବିଭିନ୍ନ ପ୍ରତିଯୋଗିତାରେ ଓଡ଼ିଶାକୁ 36ଟି ପଦକ ମିଳିଛି। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦ୍ଘାଟନୀ ସମାରୋହରେ ଯୋଗଦେବା ସହ ପଦକ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।